ରାଜ୍ୟରେ ବର୍ଷା ପ୍ରଭାବରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ଦିନ ତାପମାତ୍ରାରେ ଦୃଷ୍ଟାନ୍ତମୂଳକ ଭାବରେ ହ୍ରାସ ଘଟିଛି। ଯଦି ଦେଖିବା ସର୍ବନିମ୍ନ ଦିନ ତାପମାତ୍ରା ନବରଙ୍ଗପୁରରେ 25.5°C ରେକର୍ଡ କରାଯାଇଛି, ଯାହା ଯାହା ତା ପୂର୍ବ ଦିନର ତାପମାତ୍ରା ତୁଳନାରେ ପାଖାପାଖି 15.5° ତାପମାତ୍ରାରେ ତଳକୁ ଖସିଛି। ଦେଖିବା ଟିଟିଲାଗଡ଼ ବଲାଙ୍ଗୀରରେ ମଧ୍ୟ 10° ଯାଏଁ ତାପମାତ୍ରା ତଳକୁ ଖସିଛି। ଭୁବନେଶ୍ୱରରେ ମଧ୍ୟ ଗତକାଲି ପାଖାପାଖି 7.2°C ପର୍ଯ୍ୟନ୍ତ ତାପମାତ୍ରା ରହିଛି। ଯଦି ଆଭ୍ୟନ୍ତର ଓଡ଼ିଶାରେ ଦେଖିବା ଅନେକ ସ୍ଥାନରେ ଆମର 8-9° ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ଘଟିଥିବା ବେଳେ ଉପକୂଳ ଓଡ଼ିଶାରେ ଯେଉଁଟାକି ଆମର 4-5° ପର୍ଯ୍ୟନ୍ତ ତାପମାତ୍ରା ଯେଉଁଟା ହାରାହାରି ହ୍ରାସ ଘଟିଛି। ବର୍ତ୍ତମାନ ଯଦି ଦେଖିବା ଗତକାଲି ତୁଳନାରେ ଆଜି ସାମାନ୍ୟ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହୁଛି। ଯଦି ଭୁବନେଶ୍ୱର କଥା କହିବା, ଭୁବନେଶ୍ୱର ଆଜି ତାପମାତ୍ରା 37-38° ମଧ୍ୟରେ ରେକର୍ଡ ହେବାର ସମ୍ଭାବନା ଥିବାବେଳେ କଟକରେ ମଧ୍ୟ 35-37° ମଧ୍ୟରେ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହୁଛି। ସେହିପରି ଆମର ଯେଉଁ ରହୁଛି ଉତ୍ତର ଓଡ଼ିଶାର, ଯେମିତି ଦେଖିବା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଏସବୁ ଜିଲ୍ଲାଗୁଡ଼ିକରେ ମଧ୍ୟ ଗୋଟେ ଦୁଇଟି ସ୍ଥାନରେ ଆମର କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହୁଛି। ସେହିପରି ଆସନ୍ତାକାଲି ବର୍ଷାର ସାମାନ୍ୟ ମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହୁଛି, ତା ସହିତ ବିସ୍ତୃତି ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ରହୁଛି। ତାପମାତ୍ରା ଯଦି ଦେଖିବା ଏଥିରେ ବିଶେଷ ପରିବର୍ତ୍ତନ ହେବନି, ଆଗାମୀ 24 ଘଣ୍ଟାରେ ସାମାନ୍ୟ ବୃଦ୍ଧି ପାଇବ, ତା ସହିତ ପରବର୍ତ୍ତୀ ସମୟରେ ଏଥିରେ ବିଶେଷ ବୃଦ୍ଧି ହେବାର ସମ୍ଭାବନା ନାହିଁ। ଏହି ପ୍ରକାର ସ୍ଥିତି ଲାଗି ରହିବାର ସମ୍ଭାବନା ରହୁଛି।